शांति। प्रिय अध्यात्म प्रेमी भाई भौणी माने, अमृत धारा कार्यक्रम तरफ समस्त स्वागत जनाउछि। आमर पूर्व चर्चा रे आमे सबू चर्चा करथिले मंत्र कौन, आध्यात्मिक साधना रे मंत्रर भूमिका। आज आम चर्चा करवा महामंत्र कौन, क्लारीफाई करी मंत्र क्या कह जाए, मंत्र शब्दर वास्तविक आविधानिक अर्थ उपदेश, उपदेश को मंत्र कह जाए संस्कृत शब्द मंत्र कह दिखाई। जमी मंत्री राजांकर मंत्री अर्थात उपदेष्टा, तो सेमती मंत्र शब्दर अर्थ हूँ उपदेश, जोटा जीवन में पालन करने कमर पूर्वपुरुष साधु गुरु साधक सबू आमको जो अनेक उपदेश आम मंत्र कही था। एवं से मंत्र सबू को जीवन में पालन करने वास्तव में आमको दि जाए, किंतु जत मंत्र शब्दर अर्थ को न बुझिकी खाली आम घोषु थाउ प्राक्टिकाल जीवन रे जो आमको से लाभ मिलवा दरकार से आम पाई एवं से आम वंचित हो जाऊ। तो जिते सब आमको उपदेश सब दिखाई पुराण शास्त्र व्याख्या होती अनेक महापुरुष साधक अच्छा जहाँ पाक गले आमको मंत्र दौरान जिते सब मंत्र रही भितर सबुठ एक श्रेष्ठ मंत्र अच्छी जहाँ को महामंत्र बोली कहा जाए, गोटे महान उपदेश। से महामंत्र कौन जानी आपण मैंने कहीपर आम ओडिशा भूमि रे गां गां सहर सहर रे प्रचलित आपण शुणी जेतेबेले कीर्तन्य करा जाए सेतेबेले गोटे घोषा समस्ते लगाती अष्टप्रहरी चौबीस प्रहरी छप्पन प्रहरी गोटे ही वास्तव में गीत को बारंबार आवृत्ति करके विभिन्न स्वर रे कीर्तन्य करा जाए था एवं ताहाकु महामंत्र कहा जाए। ताले से महामंत्र कौन, हरे कृष्ण 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 हरे हरे, हरे राम 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 हरे हरे। कीर्तन्य रे जो आमे ये सब घोषा लगे थाउ एहाकु वास्तव रे महामंत्र कहा जाए। जो माने इस्कन संस्था विषय रे जानी चंती से माने भी ये महामंत्र को घोषंती एवं कीर्तन्य करंती। वास्तव रे बुझिबा दरकार कि याकु महामंत्र कौन पाई कहुआई, इटा गोटे जदि महान उपदेश, इटा को जीवन रे किमती पालन करा जाए पारे। कहीं मु पूर्व प्रवचन रे सुनी थी कि मंत्र को जीवन रे घोषिबा किछि आवश्यकता नहीं, ताकु भला भाव चिंतन करिया दरकार मनन करिया दरकार। जेतु मंत्र शब्दर द्वितीय अर्थ कौन बुझेली मननान्त्रायति, जहाँ को मनन कले विषय चिंतन कले आमर ए भवसागर रु उद्धार आम परित्राण पाई ताकु मंत्र कहा जाए। तेणु गोटे महान मंत्र महान उपदेश जोटा स्वयं भगवान आमको सीटा जीवन रे पालन करिया उचित ना कि सीटा को आठ प्रहरी छप्पन प्रहरी करी चौबीस प्रहरी के खाली घोषुवा दरकार। आज अनेक साधक भजन कीर्तन करी ये महामंत्र खाली घोषी चलते गाँ गंडार यहां बहुत विशेष भाव प्रचलित। अनेक जन्म जन्मांतर अनेक हजार वर्ष रु सब कीर्तन चलती, किंतु जदि लोकंर प्राक्टिकल जीवन को देखु जीवन में कौन परिवर्तन कौन लाभ होने कौन प्राप्ति कर मोर विषय विशेष अनुभव रही से मुझे छोट बे गाँ गंडार गाँ गहली बढ़ी आसो स्कूल में मुझ पाठ पढ़ु गाँव में रहीकि ଏବଂ ଏମିତି ଭଜନ କୀର୍ତ୍ତନ ମଣ୍ଡଳୀରେ ମୋତେ ଛୋଟବେଳରୁ ବହୁତ ଖୁସି ଲାଗେ। ମୁଁ ରାତି ରାତି କୀର୍ତ୍ତନ ମଣ୍ଡଳୀରେ ବସିକି କୀର୍ତ୍ତନ ବି କରିଛି। ଏମିତି 56 ପ୍ରହରୀ, 8 ପ୍ରହରୀ, 24 ପ୍ରହରୀରେ ବି ଯାଇକି ଭାଗ ନେଇକି ସେଠି ବି ହରେ କୃଷ୍ଣ କୀର୍ତ୍ତନ କରିଛି। ତେଣୁ ମୁଁ ନିଜର ଅନୁଭବ ଦୃଷ୍ଟିରୁ ମୁଁ କହୁଛି ଆପଣମାନଙ୍କୁ କି ଯେଉଁମାନେ କୀର୍ତ୍ତନର ଗୁରୁ, ଯେଉଁମାନେ ଏ ମହାମନ୍ତ୍ର ଉଚ୍ଚାରଣ କରିକି କୀର୍ତ୍ତନ ଶିଖାଉଛନ୍ତି ଗାଁ ଗଣ୍ଡାରେ, ତାଙ୍କର ପ୍ରାକ୍ଟିକାଲ ଜୀବନକୁ ଦେଖନ୍ତୁ, ସେମାନଙ୍କର ଚରିତ୍ର ଦେଖନ୍ତୁ, ତାଙ୍କ ବ୍ୟବହାର ଦେଖନ୍ତୁ, କ'ଣ କୀର୍ତ୍ତନ କଲା ଫଳରେ ତାଙ୍କ ଜୀବନରେ କିଛି ବ୍ୟବହାରିକ କିଛି ପରିବର୍ତ୍ତନ ହୋଇଛି, ଜୀବନରେ ଉନ୍ନତି ହୋଇଛି। ଅନ୍ତତଃ ମୋର ଜୀବନରେ ଯାହା ଅନୁଭବ ମୁଁ ଯେତେ ଜଣଙ୍କୁ ବି ଦେଖିଛି, ମୁଁ ତ କହିବି କିଛି ପ୍ରାକ୍ଟିକାଲି ଲାଭ ନାହିଁ। ଗୋଟେ ମହାନ ଉପଦେଶ ଯେଉଁଟା ଭଗବାନ ସ୍ୱୟଂ ଆମକୁ ଦେଇଛନ୍ତି, ସେଟା ପ୍ରାକ୍ଟିକାଲ ଜୀବନରେ ଆଚରଣରେ ଉତାରିବା ଦରକାର ନା କି ଘୋଷିବା ଦରକାର। ଆଜି ତ ଭଗବାନ ସ୍ୱୟଂ କହୁଛନ୍ତି କି ଭକ୍ତି ତମ ପ୍ରଧାନ ହୋଇସାରିଛି। ଏମିତି ଗୋଟେ ସମୟ ଥିଲା ଯେତେବେଳେ ଲୋକ ହୃଦୟ ସହିତ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ବା ଭଗବାନଙ୍କର କୀର୍ତ୍ତିଗାନ କରୁଥିଲେ। କୀର୍ତ୍ତନ କାହାକୁ କୁହାଯାଏ? ବାସ୍ତବରେ ଭଗବାନଙ୍କର କୀର୍ତ୍ତିଗାନ କରିବା ବା ଆମର ଯେଉଁ ପୂର୍ବଜ ହୋଇକି ଯାଇଛନ୍ତି ରାମ କୃଷ୍ଣ ଆଦି ଆଦି, ତାଙ୍କର କୀର୍ତ୍ତିଗାନ କରିବା, ତାଙ୍କ ଗୁଣଗାନ କରିବା, ତାକୁ କୀର୍ତ୍ତନ ବୋଲି କୁହାଯାଏ। କିନ୍ତୁ ଯଦି ଆମେ ତାଙ୍କର ଗୁଣଗାନ କରୁଥିବା, କୀର୍ତ୍ତିଗାନ କରୁଥିବା କିନ୍ତୁ ନିଜ ପ୍ରାକ୍ଟିକାଲ ଜୀବନରେ କିଛି ନାହିଁ, ତାହେଲେ ସେ ତାର ଲାଭ କ'ଣ? ଆଜି ଗାଁ ଗଣ୍ଡାରେ ଯଦି କୀର୍ତ୍ତନ ଦେଖିବେ, ବାସ୍ତବରେ ବହୁତ ଦୁଃଖ ଲାଗେ। କାହିଁ ସେ ଭକ୍ତି, କାହିଁ ସେ ଭାବନା? ଗୋଟେ ଖାଲି ସୋ ବାଜି ଚାଲିଛି। କୀର୍ତ୍ତନ ନାଁରେ ଲୋକ ବିଭିନ୍ନ ପ୍ରକାର ରଙ୍ଗ ବିରଙ୍ଗ ସବୁ ବହୁରୂପୀ ଡ୍ରେସ୍ ପିନ୍ଧି ଲୋକଙ୍କ ସାମ୍ନାରେ ଗୋଟେ ତାମସା ଚାଲିଛି, ଏବଂ ଯିଏ ଭଲ ଭାବରେ ମୃଦଙ୍ଗ ବଜାଉଛି ବା ଗୀତ ବିଭିନ୍ନ ଫିଲ୍ମ ଷ୍ଟାଇଲ ସ୍ୱରରେ ହରେ କୃଷ୍ଣକୁ ଜପୁଛି, ତାକୁ ଲୋକ ଯାଇକି ବିଭିନ୍ନ ପ୍ରକାର ନୋଟ୍ର ମାଳା ପିନ୍ଧାଉଛନ୍ତି, ପ୍ରାଇଜ୍ ଘୋଷଣା କରାଯାଉଛି। ଏଥିପାଇଁ ଆମେ ଏଇ ଭଜନ କୀର୍ତ୍ତନ ଆରମ୍ଭ କରିଥିଲେ, ଏହା ଆମ ଜୀବନର ଲକ୍ଷ୍ୟ। ଯେଉଁଠି ଯେତେ ବହୁରୂପୀ ରୂପରେ ଲୋକ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ କରିକି ନୃତ୍ୟ କରୁଛନ୍ତି, ସେହି କୀର୍ତ୍ତନ ମଣ୍ଡଳୀ ସାମ୍ନାରେ ବେଶୀ ଭିଡ଼ ଲୋକ ଦେଖିବା ପାଇଁ ଆସୁଛନ୍ତି। ତ ଆଜି ଭକ୍ତି କୀର୍ତ୍ତନ ଏସବୁ ଗୁଡ଼ା ଖାଲି ଲୋକ ଦେଖାଣିଆ ହୋଇସାରିଛି, ହୃଦୟ ଭିତରେ କାହାରି ବି ସେହି ଭକ୍ତି ଭାବନା ନାହିଁ, ଯାହାଫଳରେ କିଛି ପ୍ରାପ୍ତି ବି ନାହିଁ ଜୀବନରେ। ସମସ୍ତଙ୍କର ଜୀବନ ଅଧୋଗତି ହୋଇ ଚାଲିଛି, ସମସ୍ତେ ତମ ପ୍ରଧାନ ହୋଇ ଚାଲିଛନ୍ତି। ଏମିତି ସମୟ ଥିଲା ଯେତେବେଳେ ଶ୍ରୀ ଚୈତନ୍ୟ ଦେବ କୀର୍ତ୍ତନ ଆରମ୍ଭ କରିଥିଲେ, କି ଭାବନାରେ ଭାବ ବିଭୋର ହୋଇକି ବାହ୍ୟ ଜଗତର କୌଣସି ପ୍ରକାର ଶବ୍ଦ ଆମ କାନକୁ ନ ପହଞ୍ଚେ, ସେଥିପାଇଁ ଏ ମୃଦଙ୍ଗ, ଗିନି ଆଦି ଆଦି ବିଭିନ୍ନ ପ୍ରକାର ସ୍ୱର ସଙ୍ଗୀତ ଦ୍ୱାରା ଆମେ ମନକୁ ବାହ୍ୟ ଜଗତରୁ କେମିତି ଆମେ କଟଅଫ୍ କରିପାରିବା, ଏବଂ ପ୍ରଭୁଙ୍କର କୀର୍ତ୍ତିଗାନ କରିକି ଆମେ ମନକୁ ପ୍ରଭୁ ପ୍ରେମରେ ତଲ୍ଲୀନ କରିଦେଇପାରିବା, ସେଥିପାଇଁ କୀର୍ତ୍ତନ୍ୟର ଆରମ୍ଭ ହୋଇଥିଲା। ଏବଂ ସେହି ଭାବନାରେ ଶ୍ରୀ ଚୈତନ୍ୟ ଦେବ କୀର୍ତ୍ତନ ଆରମ୍ଭ କରିଥିଲେ। କିନ୍ତୁ ଆଜି ସେ କୀର୍ତ୍ତନ୍ୟର ତମ ପ୍ରଧାନ ଅବସ୍ଥା ଆସିଯାଇଛି। ଆଜି ଲୋକ ବିଭିନ୍ନ ଭାବଭଙ୍ଗୀ ଦ୍ୱାରା କୀର୍ତ୍ତନ୍ୟକୁ ଅନେକ ଫିଲ୍ମେଶ୍ୱରରେ ଏବଂ ଅନେକ ପ୍ରକାର ସମ୍ବଲପୁରୀ ଲୋକନୃତ୍ୟ, ଅନେକ ପ୍ରକାର ଯେଉଁ ଗୀତର ସ୍ୱର ଅଛି, ସେହି ସ୍ୱରରେ କୀର୍ତ୍ତନ କରିବା ଆରମ୍ଭ କରିଦେଇଛନ୍ତି, ଆଉ ଲୋକ ତାର ଖୁବ୍ ଆନନ୍ଦ ନେଉଛନ୍ତି। କୁଆଡ଼େ ଗଲା ସେ ଭକ୍ତି, କୁଆଡ଼େ ଗଲା ସେ ଭାବନା? ତ ମହାମନ୍ତ୍ର କାହିଁକି କୁହାଯାଇଛି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ? ଏଇଟା ଯଦି ଗୋଟେ ମହାନ ଉପଦେଶ ଅଟେ, ଏ ଉପଦେଶର ଅର୍ଥଟା ଆମେ ବୁଝିଲେ ସିନା ଜୀବନରେ ପାଳନ କରିବା, ତାହେଲେ ଆଜି ପଚାରନ୍ତୁ ଅନେକ ଏମିତି ଗୁରୁ ରହିଛନ୍ତି କୀର୍ତ୍ତନ ଗୁରୁ, ତାଙ୍କୁ ପଚାରନ୍ତୁ ତାର ଅର୍ଥ କ'ଣ। ମୁଁ ନିଶ୍ଚିତ ଭାବରେ କହିପାରିବି ଅଧିକାଂଶ କ'ଣ, ମୁଁ ତ କହିବି 100% କୌଣସି ଗୁରୁକୁ ତାର ଏହାର ଅର୍ଥ ଜଣାନଥିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ସେମିତି ହରେ ରାମ 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 ହରେ ହରେ ଶବ୍ଦର ସଂଯୋଜନା ରହିଛି। କଣ ପାଇଁ ଏମିତି ହେଇଛି? କାହିଁକି କୁହାଗଲାନି ହରେ 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 କୃଷ୍ଣ 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 ରାମ 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 ହରେ ହରେ ହରେ? ତ ହରେ ଶବ୍ଦର ଅର୍ଥ କଣ, ରାମକୃଷ୍ଣ ଶବ୍ଦର ଅର୍ଥ କଣ? ରାମକୃଷ୍ଣ ଶବ୍ଦର ଅର୍ଥ ତ ଆମେ ସମସ୍ତେ ବୁଝିଛେ ଜାଣିଛେ, ଦେବକୀ ନନ୍ଦନ କୃଷ୍ଣ ଏବଂ ଦଶରଥ ସନ୍ତାନ ରାମ। କିନ୍ତୁ ହରେ ଶବ୍ଦର ଅର୍ଥ କଣ? ଅନେକ ଲୋକ ଅନେକ କଥା କହନ୍ତି। ହରେ ଶବ୍ଦର ଅର୍ଥ କହନ୍ତି ଭଗବାନ ଆମର ସବୁ ଦୁଃଖ ହରଣ କରନ୍ତି, ତ ତେଣୁ ତାଙ୍କୁ ଆମେ ହରେ କହୁଛୁ, ତାଙ୍କୁ ହରି ସେଥିପାଇଁ କୁହାଯାଏ। ତାହେଲେ ହରି କହିବା କଥା, ହରେ କାହିଁକି କହୁଛନ୍ତି? ଶ୍ରୀ ଚୈତନ୍ୟ ଦେବ ତାଙ୍କର ଆଦି ଭାଷା ବାସ୍ତବରେ ବଙ୍ଗାଳୀ ଥିଲା, ଏବଂ ବଙ୍ଗାଳୀ ଭାଷାରେ ଅନେକ ପ୍ରକାର ଏମିତି କୀର୍ତ୍ତନ୍ୟ ସେ ଲେଖିଯାଇଛନ୍ତି, ଯୋଉଟା ଆଜି ପର୍ଯ୍ୟନ୍ତ କୃଷ୍ଣଙ୍କର ରାମଙ୍କର ଲୀଳା ସବୁ ସେମାନେ ସବୁ ବର୍ଣ୍ଣନା କରିକି କୀର୍ତ୍ତନ୍ୟ କରିଥାନ୍ତି। ତ ଏଇ ଯୋଉ ଶବ୍ଦ ହରେ କୃଷ୍ଣ 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 ହରେ ହରେ, ତାର ବାସ୍ତବିକ ଅର୍ଥ ବଙ୍ଗାଳୀ ଶବ୍ଦରେ ଆପଣ ଭଲ ଭାବରେ ବୁଝିପାରିବେ, ଏବଂ ଓଡ଼ିଆ ଭାଷାରେ ବି ତାର ଅର୍ଥ ଆମେ ନେଇପାରିବା। ଦେଖନ୍ତୁ ହରେ ଶବ୍ଦର ଅର୍ଥ କଣ, ଆମେ ଏମିତି ବ୍ୟବହାରିକ ଜୀବନରେ ଯେତେବେଳେ କାହାକୁ ଡାକୁଥାଉ ଆମେ କଣ ବୋଲି ଡାକୁ? ହରେ ଇଏ ଗୋପାଳ ଆସିଲୁ ଆସିଲୁ ଆସିଲୁ, ହରେ ରାମ ଏଠି ଆସିଲୁ ଆସିଲୁ। ତ ହରେ ଶବ୍ଦ ସମ୍ବୋଧନ ଅର୍ଥରେ ଆମେ ବ୍ୟବହାର କରିଥାଉ, ଏବଂ ହରେ ଶବ୍ଦର ଆଉ ଗୋଟିଏ ଅର୍ଥ ବି ଅଛି, ଆମେ ତାକୁ ଚିନ୍ତା କଲେ ବୁଝିପାରିବା। ହରେ ଶବ୍ଦକୁ ହରେ ଅର୍ଥାତ୍ ତୁ ଏମିତି ହେଇଯା, ତା ଅର୍ଥ ହଉଛି ଏମିତି ହେଇଯା, ଏମିତି ବନିଯା ତୁ। ଏବଂ ରାମ ଏବଂ କୃଷ୍ଣ ଶବ୍ଦର ଯେଉଁ ଅର୍ଥ ହେଇଛି, ପ୍ରୟୋଗ ହେଇଛି ଏଠି ମହାମନ୍ତ୍ରରେ, ବିଭିନ୍ନ ଅର୍ଥରେ ପ୍ରୟୋଗ ହେଇଛି। ବାସ୍ତବରେ କୃଷ୍ଣ ଶବ୍ଦର ଅର୍ଥ କର୍ଷ ଇତି କୃଷ୍ଣ, ଯାହାର ପାଖରେ ଆକର୍ଷଣ କରିବାର ଶକ୍ତି ଅଛି ତାଙ୍କୁ କୃଷ୍ଣ କୁହାଯାଏ। ଏବଂ ସବୁଠୁ ଆକର୍ଷଣ କରିବାର ଶକ୍ତି କାହା ପାଖରେ ଅଛି? ସ୍ୱୟଂ ଭଗବାନ ପରମାତ୍ମା। ତ ଭଗବାନଙ୍କୁ ବି କୃଷ୍ଣ କୁହାଯାଏ, ଏବଂ ଆତ୍ମାକୁ ବି କୃଷ୍ଣ ଆମେ କହିପାରିବା, ଆତ୍ମା ପାଖରେ ବି ଆକର୍ଷଣ କରିବାର ଶକ୍ତି ଅଛି। ଏବଂ ଦେବକୀ ନନ୍ଦନ ମୋର ମୁକୁଟଧାରୀ, ତାଙ୍କୁ ବି ଆମେ କୃଷ୍ଣ କହିଥାଉ, ସତ୍ୟଯୁଗର ରାଜକୁମାର ଜାଣିଛନ୍ତି ଆପଣମାନେ ସମସ୍ତେ। ଏବଂ ଆଜି ଯଦି ମାର୍କେଟକୁ ଯିବେ ଆପଣ, ବଜାରକୁ ଯିବେ, ଅନେକ କୃଷ୍ଣ ଆପଣଙ୍କୁ ମିଳିବେ, ରାମ ମିଶ୍ର, କୃଷ୍ଣ ମିଶ୍ର, କୃଷ୍ଣ ବହିଦାର, କୃଷ୍ଣ ପ୍ରଧାନ, କେତେ ସବୁ କୃଷ୍ଣ ମିଳିବେ ଆପଣଙ୍କୁ, କେତେ ସବୁ ରାମ ମିଳିବେ। ତ ସେମିତି ରାମ ଶବ୍ଦର ଅର୍ଥ ବି ଅନେକ ଅଟେ। ରମ ଇତି ଇତି ରୋମ ରୋମ ମେ ରମଣ କରନେ ବାଲେ ମନ କୋ ଲୁଭାନେ ବାଲେ, ତାଙ୍କୁ ରାମ କୁହାଯାଏ। ଯେମିତି ରାବଣ ଶବ୍ଦର ଅର୍ଥ ହଉଛି ରୁଲାନେ ବାଲା, ଯିଏ ଆମକୁ ଦୁଃଖ ଦେଇଥାଏ, କନ୍ଦାଏ, ତାକୁ ରାବଣ କୁହାଯାଏ। ସେମିତି ରାମ ଶବ୍ଦର ଅର୍ଥ ହଉଛି ମନ କୋ ଲୁଭାନେ ବାଲା। ତ ପରମାତ୍ମାଙ୍କୁ ବି ରାମ କୁହାଯାଏ, ଏବଂ ଦଶରଥ ପୁତ୍ରଙ୍କୁ ବି ରାମ କୁହାଯାଏ। ସେମିତି ଆତ୍ମାକୁ ବି ରାମ ଆମେ କହିପାରିବା। ଏବଂ ଆଜି ଯଦି ମାର୍କେଟକୁ ଯିବେ, ବଜାରକୁ ଯିବେ, ଆପଣଙ୍କୁ ବହୁତ ଗୁଡ଼ିଏ ରାମ ମିଳିବେ। ରାମ ମିଶ୍ର, ରାମ ମହାପାତ୍ର, ରାମ ପ୍ରଧାନ, ରାମ ସାହୁ, ବହୁତ ଗୁଡ଼ିଏ ରାମ ମିଳିବେ। ତ ରାମ ଅନେକ ଅଟନ୍ତି, କିନ୍ତୁ ଏଠି ଏ ଯେଉଁ ରାମ ଆଉ କୃଷ୍ଣ ଶବ୍ଦ ଯେଉଁ ବ୍ୟବହାର କରାହେଇଛି, ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଅର୍ଥରେ କୁହାଯାଇଛି। କି ଅର୍ଥରେ କୁହାଯାଇଛି ସେଟା ବୁଝାଇବା ପୂର୍ବରୁ ମୁଁ ପ୍ରଥମରେ କବୀର ଦାସଙ୍କର ଦୋହା ମୋର ମନେ ପଡ଼ିଲା, ମୁଁ ସେଟା ଟିକେ ବୁଝାଇ ଦିଏ, ତାପରେ କହିବି। କବୀର ଦାସ କହିଯାଇଛନ୍ତି, ଜଗମେ ଚାର ରାମ ହେ, ତିନ ରାମ ବ୍ୟବହାର, ଚୌଥା ରାମ ନିଜ ସାର ହେ, ତିନ କା କରୋ ବିଚାର। କି ଦୁନିଆରେ ଚାର ପ୍ରକାର ରାମ ଅଛନ୍ତି, ସେ ଭିତରୁ ତିନ ପ୍ରକାର ରାମ ମୋର କିଛି କାମରେ ନାହାନ୍ତି, ଯେ ଚତୁର୍ଥ ରାମ ସେ ହେଉଛନ୍ତି ବାସ୍ତବିକ ରାମ, ତାଙ୍କ କଥା ଚିନ୍ତା କରନ୍ତୁ। କଣ ଏକ ରାମ ହେ ଦଶରଥ ବେଟା, ଏକ ରାମ ହେ ଦଶରଥ ବେଟା, ଏକ ରାମ ଘଟ ଘଟ ମେ ବୈଠା, ଏକ ରାମ କା ସକଳ୍ପ ସାରା, ଚୌଥା ରାମ ଜୋ ସବସେ ନିଆରା। କଣ ଅର୍ଥ? ଗୋଟେ ରାମ ହେଉଛନ୍ତି ଦଶରଥ ପୁତ୍ର ରାମ, ଆଉ ଗୋଟେ ରାମ ହେଉଛନ୍ତି ଘଟ ମାନେ ଶରୀର, ଶରୀର ଭିତରେ ଆତ୍ମା ରୂପୀ ରାମ ରହିଛି। ଏବଂ ମାର୍କେଟ ଯିବେ ଯଦି ଅନେକ ରାମ ଆପଣଙ୍କୁ ମିଳିବେ, କିନ୍ତୁ ଚତୁର୍ଥ ରାମ ଯିଏ ସବୁଠୁ ନିଆରା ଅଟନ୍ତି, ଯିଏ ସୁଖ ଦୁଃଖ ହାନି ଲାଭ ପାପ ପୁଣ୍ୟ ଜନ୍ମ ମୃତ୍ୟୁ କର୍ମ ଫଳ ସବୁଥିରୁ ଯିଏ ମୁକ୍ତ ଅଟନ୍ତି, ସେ ହେଉଛନ୍ତି ସବସେ ନିଆରା। ତେଣୁ କବୀର ଦାସ କହିଛନ୍ତି, ଯିଏ ସବସେ ନିଆରା ସେ ପରମାତ୍ମା ରାମ, ସେ ହେଉଛନ୍ତି ବାସ୍ତବିକ ରାମ, ସେ ମୋର ରାମ ଅଟନ୍ତି। ସେମିତି ଏଇ ଯେଉଁ ରାମ କୃଷ୍ଣ ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଠି ଯେଉଁ ଉପଯୋଗ କରାଯାଇଛି ଭିନ୍ନ ଭିନ୍ନ ଅର୍ଥରେ କରାଯାଇଛି, ଏବଂ ଏ ହରେ ଶବ୍ଦର ଅର୍ଥ ବି ଯେମିତି ବୁଝେଇଲେ ଆପଣଙ୍କୁ, ତାର ବି ଭିନ୍ନ ଭିନ୍ନ ଅର୍ଥରେ କରାଯାଇଛି। ଯେମିତି ହରେ କୃଷ୍ଣ, ଏଥିରେ ଭଗବାନ ସ୍ୱୟଂ ଆମକୁ ସମ୍ବୋଧନ କରି କହୁଛନ୍ତି, ହରେ ଆତ୍ମା କୃଷ୍ଣ, ହରେ ରାମ ମାନେ ହରେ ଆତ୍ମା ରାମ, କିନ୍ତୁ ହେ ରାମ ହେ କୃଷ୍ଣ, ଆତ୍ମାକୁ ସମ୍ବୋଧନ କରିକି ଭଗବାନ କହୁଛନ୍ତି। କଣ କହୁଛନ୍ତି? ତୁ ହରେ ରାମ ଅର୍ଥାତ ହରେ କୃଷ୍ଣ, ତୁ ରାମ ଭଳିଆ ହୁଅରେ, ତୁ କୃଷ୍ଣ ଭଳିଆ ହୁଅରେ, ହେ କୃଷ୍ଣ ହେ ଆତ୍ମା ରୂପୀ କୃଷ୍ଣ, ତୁମେ କୋଉ କୃଷ୍ଣ ଭଳିଆ ହୁଅ? ଦେବକୀ ନନ୍ଦନ କୃଷ୍ଣ ଭଳିଆ ହୁଅରେ, ଦଶରଥ ପୁତ୍ର ରାମ ଭଳିଆ ହୁଅରେ, କି ହେ କୃଷ୍ଣ ହେ ଆତ୍ମା ରୂପୀ କୃଷ୍ଣ, ତୁମେ ଦେବକୀ ନନ୍ଦନ କୃଷ୍ଣ ଭଳିଆ ହୁଅରେ, ହେ କୃଷ୍ଣ ତୁ କୃଷ୍ଣ ହୁଅରେ ହୁଅରେ। ତ ହରେ କୃଷ୍ଣ ହରେ କୃଷ୍ଣ ଅର୍ଥାତ୍ ହେ ଆତ୍ମା କୃଷ୍ଣ, ତୁ ଦେବକୀ ନନ୍ଦନ କୃଷ୍ଣ ଭଳିଆ ହୁଅରେ, କୃଷ୍ଣ କୃଷ୍ଣ ହରେ ହରେ, ହେ ଆତ୍ମା କୃଷ୍ଣ ତୁ କୃଷ୍ଣ ହରେ ହେଇଯାରେ ହେଇଯାରେ। ସେମିତି ହେ ଆତ୍ମା ରୂପୀ ରାମ, ଦଶରଥ ପୁତ୍ର ରାମ ଭଳିଆ ହୋରେ ହୋରେ, ତା ଅର୍ଥକୁ ନ ବୁଝିକି ଆଜି ବାସ୍ତବରେ ଆମେ ଜୀବନରେ ଆମ ପୂର୍ବଜ ରାମ କୃଷ୍ଣ ଯେମିତି ସଂସାରରେ ହେଇକି ଯାଇଛନ୍ତି, ଆଜି ପର୍ଯ୍ୟନ୍ତ ତାଙ୍କର ମନ୍ଦିର ବନେଇକି ଆମେ କେତେ ତାଙ୍କର ପୂଜା କରୁଛେ ପାର୍ବଣ କରୁଛେ, ସେମାନେ ପ୍ରାକ୍ଟିକାଲି ନାହାନ୍ତି, କିନ୍ତୁ ତାଙ୍କ ମୂର୍ତ୍ତି ତାଙ୍କ ଫଟୋ ରଖିକି ଆମେ କେତେ ଶ୍ରଦ୍ଧାରେ ଭାବନାରେ ତାଙ୍କୁ ସ୍ମରଣ କରୁଛେ, ତାଙ୍କୁ କେତେ ଶୁଦ୍ଧ ପୁଦ ଜିନିଷ ନେଇକି ଭୋଗ ଅର୍ପଣ କରୁଛେ ଏବଂ ପ୍ରସାଦ ରୂପରେ ସ୍ୱୀକାର କରୁଛେ, ମାଛ ମାଂସ ବା ବିଡ଼ି ସିଗାରେଟ ଗୁଡାଖୁ ତମ୍ବାଖୁ ଏସବୁ ଦଉଛେ। ଚିନ୍ତା କରନ୍ତୁ, ଦଉଛି କେବେ ଦଉନୁ? ଯଦି ତାଙ୍କ ମୂର୍ତ୍ତି ସାମ୍ନାରେ ଆମେ କେବେ ରଖୁନୁ ଏମିତି ଜିନିଷ ଗୁଡା, ଯେତେବେଳେ ସେମାନେ ପ୍ରାକ୍ଟିକାଲି ଥିଲେ, କଣ ଏଗୁଡ଼ା ସବୁ ସ୍ୱୀକାର କରୁଥିଲେ? କରୁଥିଲେ? କରୁଥିବେ? ଭାବନ୍ତୁ, ଚିନ୍ତା କରନ୍ତୁ, ଜମା ନୁହେଁ। ସତ୍ୟଯୁଗ ତ୍ରେତା ଯୁଗରେ ତ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ ଥିଲା, ସମସ୍ତେ ଅହିଂସା ପରମ ଧର୍ମ ସମସ୍ତଙ୍କ ଥିଲା, ଏସବୁ ଅଶୁଦ୍ଧ ଜିନିଷ ସେଠି ଦେଖାନଥିଲା। ତେଣୁ ଭଗବାନ ଆମକୁ କହୁଛନ୍ତି, ତମ ପୂର୍ବପୁରୁଷ ରାମକୃଷ୍ଣ ଯେମିତି ଶୁଦ୍ଧ ପୂତ ପବିତ୍ର ଥିଲେ, ସର୍ବଗୁଣ ସମ୍ପନ୍ନ ଥିଲେ, ଷୋଳ କଳା ସମ୍ପୂର୍ଣ୍ଣ ଥିଲେ, ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, ତମେ ବି ସେମିତି ହୁଅ। ହେ ଆତ୍ମା କୃଷ୍ଣ ହେ ଆତ୍ମା ରାମ, ତମେ ହିଁ ସେ ରାମ କୃଷ୍ଣଙ୍କର ବଂଶଜ, ତମ ଭିତରେ ସେହି ଆତ୍ମା ସବୁ ରହିଛି, ତମେ ସବୁ ଦେବୀ ଦେବତା ଥିଲ, ହେ ଭାରତବାସୀ ତମେ ସବୁ ଦେବୀ ଦେବତା କୁଳର, ଦେବୀ ଦେବତା ଧର୍ମର। ଆଜି ଦେଖ, ତମେ ତମର ଧର୍ମ ତମ କର୍ମ ଭ୍ରଷ୍ଟ ହେଇକି ଆଜି କେମିତି ପତିତ ହେଇଯାଇଛ, ମୁଁ ପୁଣି ଥରେ ତୁମକୁ ସେ ରାମକୃଷ୍ଣ ଭଳିଆ ବନେଇବା ପାଇଁ ଆସିଛି। ହେ ଆତ୍ମା ରୂପୀ କୃଷ୍ଣ, ତମେ ଦେବକୀ ନନ୍ଦନ କୃଷ୍ଣ ଭଳିଆ ହେଇଯାଅ ପୁଅ। ହେ ରାମ ଆତ୍ମା ରୂପୀ ରାମ, ତମେ ଆଜି ଦଶରଥ ପୁତ୍ର ରାମ ଭଳିଆ ଚରିତ୍ରବାନ ହୁଅ, ଗୁଣବାନ ହୁଅ। ତ ଭଗବାନ ଆମକୁ ଗୋଟେ ମହାନ ଉପଦେଶ ଦେଉଛନ୍ତି, ସେଇଟା ଆମେ ଜୀବନରେ ପାଳନ କଲେ ତାଙ୍କ ଭଳିଆ ଗୁଣ ଆଚରଣ ବ୍ୟବହାର ଯଦି ଆମେ କରିବା, ତାଙ୍କ ଭଳିଆ ଖାଦ୍ୟପେୟର ସଂୟମ ରଖିବା, ତାହେଲେ ସେଟା ଆମର କିଛି ଲାଭ ହବ। ଯଦି ଆମେ କହୁଥିବା ହରେ କୃଷ୍ଣ ଆଉ ବିଡ଼ି ଛାକେ ଛାକେ ମାରରେ ରାମ, ହରେ ରାମ ବିଡ଼ି ଛାକେ ଛାକେ ମାରରେ ରାମ, ଏଥିରେ କଣ ଲାଭ ହବ ଚିନ୍ତା କରନ୍ତୁ ଆପଣ। ତ ତେଣୁ ଆଜି ଆମେ ଅର୍ଥକୁ ଅନର୍ଥ କରିସାରିଛେ, ଆମେ ସେ ମହାମନ୍ତ୍ରର ଅର୍ଥକୁ ନ ବୁଝିକି ସେଟା ଖାଲି ଶୁଆ ଭଳିଆ ଘୋଷି ଚାଲିଛେ, ଚବିଶ ପ୍ରହରୀ, ଅଷ୍ଟ ପ୍ରହରୀ, ଛପନ ପ୍ରହରୀ କରିକି। ତେଣୁ ଆମ ଜୀବନରେ ଆମ ଚରିତ୍ରରେ କିଛି ଲାଭ ହବନି। ତେଣୁ ହେ ଆଧ୍ୟାତ୍ମ ପ୍ରେମୀ ଭାଇ ଓ ଭଉଣୀମାନେ, ଆଜି ସମାଜରେ ଯେଉଁ ଅନ୍ଧବିଶ୍ୱାସ ଚାଲିଛି, ଯେଉଁ ରୂଢ଼ିବାଦିତା ଚାଲିଛି, ଏଥିରୁ ମୁକ୍ତ ହୁଅନ୍ତୁ, ଅନ୍ୟମାନଙ୍କୁ ବି ବୁଝେଇକି ମୁକ୍ତ କରନ୍ତୁ। ବାସ୍ତବରେ ଆମ ପୂର୍ବଜ ଦେବୀ ଦେବତା କିଏ, ତାଙ୍କର କ'ଣ ଜୀବନ କାହାଣୀ ଥିଲା, ତାଙ୍କର ଚରିତ୍ର ଗୁଣ କେମିତି ଥିଲା, ଆଚରଣ କ'ଣ ଥିଲା, ସେଟା ଯଦି ଆପଣ ଜାଣିବେ ଏବଂ ଅନୁକରଣ କରିବେ, ଆଉ ଏମିତି ମନ୍ତ୍ର ମହାମନ୍ତ୍ର ଖାଲି ଅନ୍ଧଭାବରେ ଘୋଷି ଚାଲିଥିବେ, ତାହେଲେ ସେଥିରେ କିଛି ଫାଇଦା ହେବନି। ଯଦି ବୁଝିକି ଯଦି ଜୀବନରେ ଉପଦେଶକୁ ପାଳନ କରିବେ, ତାହେଲେ ଯିଏକି ଜୀବନ ଧନ୍ୟ ହୋଇଯିବ ଏବଂ ଏ ଭବସାଗରରୁ ଉଦ୍ଧାର ହୋଇଯିବା। ଆମ ଏହି ଜୀବନରେ ଇହ କାଳ ପରକାଳ ସବୁ କାଳରେ ଆମେ ସୁଖ ଶାନ୍ତି ଖୁସି ସଦାକାଳ ପାଇଁ ପ୍ରାପ୍ତି କରିବା।